ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ଶ୍ରୀ ମୋଦି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆସନ୍ତାକାଲି ନେବେ ଦାୟିତ୍ୱ। ଚଳିତ ବର୍ଷ ଶୀତ ଋତୁରେ ରାଜ୍ୟର ବିଭିନ୍ନ ଜଳାଶୟ ଓ ପ୍ରାଣୀ ଉଦ୍ୟାନକୁ 200 ପ୍ରଜାତିର 15 ଲକ୍ଷ ପକ୍ଷୀ ଆସିଛନ୍ତି ଏବଂ ସୁବର୍ଣ୍ଣପୁରଠାରେ 36ତମ ସର୍ବଭାରତୀୟ ଲାଲ୍ମନି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ହେଲା ଆରମ୍ଭ। ବିସ୍ତୃତ ସମ୍ବାଦ, ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ସଫଳତା ସହିତ ଘରୋଇ ମହାକାଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସମ୍ଭାବନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଆକାଶବାଣୀର ମନ୍ କି ବାତ୍ର 118ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ବର୍ଷ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସ୍ପାର୍ଡେକ୍ସ ମିଶନ ଅଧୀନରେ ସାଟେଲାଇଟ୍ ଡକିଂ ସଫଳତାର ସହ ଶେଷ କରି ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କରିଛି। ଆସନ୍ତା ରବିବାର ଦିନ ପାଳନ ହେବାକୁ ଥିବା ସମ୍ଭିଧାନର 75 ବର୍ଷ ପୂର୍ତ୍ତି ଏବଂ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ଭିଧାନ ପ୍ରସ୍ତୁତି ଏବଂ ପ୍ରଣୟନରେ ଯୋଗ ଦେଇଥିବା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସମେତ ସମ୍ଭିଧାନ ସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ମରଣ କରିଛନ୍ତି। ଆସନ୍ତା 25 ତାରିଖରେ ଦେଶରେ ମତଦାତା ଦିବସ ପାଳନ କରାଯିବ। ଜାତୀୟ ଭୋଟର ଦିବସର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ଆଲୋକପାତ କରି କହିଥିଲେ, ଏହିଦିନ ଭାରତର ନିର୍ବାଚନ ଆୟୋଗ ଗଠିତ ହୋଇଥିଲା। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ କମିଶନଙ୍କ ଭୂମିକା ଏବଂ ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଆଧୁନିକ ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ହେବା ସହ ଗଣତନ୍ତ୍ର ଅଧିକ ସୁଦୃଢ଼ ଓ ସମୃଦ୍ଧ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
हमारे संविधान निर्माताओं ने संविधान में हमारे चुनाव आयोग को, लोकतंत्र में लोगों की भागीदारी को बहुत बड़ा स्थान दिया है। देश में जब 1951-52 में पहली बार चुनाव हुए तो कुछ लोगों को संशय था कि क्या देश का लोकतंत्र जीवित रहेगा, लेकिन हमारे लोकतंत्र ने सारी आशंकाओं को गलत साबित किया। आखिर भारत मदर ऑफ डेमोक्रेसी है। ବିତେ ଦଶକୋଁ ମେଁ ଭି ଦେଶ୍ କା ଲୋକତନ୍ତ୍ର ସଶକ୍ତ ହୁଆ ହୈ, ସମୃଦ୍ଧ ହୁଆ ହୈ।
ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାମ୍ୟ ଓ ସମ୍ପ୍ରୀତିର ଏହା ହେଉଛି ଏକ ଅସାଧାରଣ ସମ୍ମେଳନ। ଏହି ମେଳା ବିବିଧତା ମଧ୍ୟରେ ଏକତାକୁ ପ୍ରତିପାଦିତ କରୁଛି। ଏହି ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ବର ପ୍ରଥମ ବାର୍ଷିକୀ ପାଳନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ଦେଶର ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ବିକାଶ ପଥରେ କାର୍ଯ୍ୟ କରିବା ସମୟରେ ସେଥିରୁ ପ୍ରେରଣା ନେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଚଳିତ ବର୍ଷ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର 9 ବର୍ଷ ପୂର୍ତ୍ତି ପାଳନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
हमारे देश में जितने स्टार्टअप 9 साल में बने हैं उनमें से आधे से ज्यादा Tier 2 और Tier 3 शहरों से हैं। स्टार्टअप कल्चर बड़े शहरों तक ही सीमित नहीं है। छोटे शहरों के स्टार्टअप में आधे से ज्यादा का नेतृत्व हमारी बेटियां कर रही हैं। जब ये सुनने को मिलता है एक दशक में कितना बड़ा बदलाव आ गया, भारत में बन रहे नए अवसरों का भरपूर लाभ उठाए।
आसंता 23 तारीख को नेताजी सुभाष चंद्र बोस जयंती को पराक्रम दिवस भाव पालन करने प्रधानमंत्री उल्लेख करने नेताजी जीवनादर्श उपर आलोकपात करते नेताजी जीवनादर्श को अनुकरण करने ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆସନ୍ତାକାଲିଠାରୁ ଦାୟିତ୍ୱ ନେବେ। ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଚଳିତ ବର୍ଷ ଶୀତ ଋତୁରେ ରାଜ୍ୟର ବିଭିନ୍ନ ଜଳାଶୟ ଏବଂ ପ୍ରାଣୀ ଉଦ୍ୟାନକୁ ପ୍ରାୟ 200 ପ୍ରଜାତିର 15 ଲକ୍ଷ ପକ୍ଷୀ ଆସିଥିବାର ଜଣାପଡ଼ିଛି। ଚିଲିକା, ହୀରାକୁଦ ଓ ଭିତରକନିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ଶୀତ ଋତୁରେ ଚିଲିକାକୁ 196 ପ୍ରଜାତିର 11,27,000 ପକ୍ଷୀ ଆସିଥିବାର ଜଣାପଡ଼ିଛି। ଏହା ମଧ୍ୟରୁ ବିଦେଶାଗତ 109 ପ୍ରଜାତିର 10,87,000 ପକ୍ଷୀ ଥିବାର ପକ୍ଷୀ ଗଣନାରୁ ଜଣାପଡ଼ିଛି। ସେହିଭଳି 87 ପ୍ରଜାତିର 40,000 ଦେଶୀୟ ପକ୍ଷୀ ମଧ୍ୟ ଚିଲିକାରେ ଚିହ୍ନଟ ହୋଇଛନ୍ତି। ନଳବଣକୁ 92 ପ୍ରଜାତିର 3,43,000 ପକ୍ଷୀ ଆସିଥିବାର ଗଣନାରୁ ଜଣାପଡ଼ିଛି। ସେହିଭଳି ହୀରାକୁଦକୁ 122 ପ୍ରଜାତିର 377,000 ପକ୍ଷୀ ଆସିଥିବା ବେଳେ ଭିତରକନିକାକୁ 118 ପ୍ରଜାତିର 151,000 ପକ୍ଷୀ ଆସିଥିବାର ଗଣନା ରିପୋର୍ଟରୁ ଜଣାପଡ଼ିଛି। କୋରାପୁଟ ବନଖଣ୍ଡର 6 ରେଞ୍ଜର 25 ସ୍ଥାନରେ ହୋଇଥିବା ପକ୍ଷୀଗଣନାରେ 40 ବିଭିନ୍ନ ପ୍ରଜାତିର 5,413 ପକ୍ଷୀ ଚିହ୍ନଟ କରାଯାଇଛି। କୋରାପୁଟ ବନାଞ୍ଚଳର କୋଲାବ ଜଳଭଣ୍ଡାର, ଦାମନଯୋଡ଼ି ଆସପଣ୍ଡ, ଡଙ୍ଗରୀ ମାଳିଗୁଡ଼ା, ବାଗ୍ରା ଡ୍ୟାମ୍, ରାଣୀ ଡ୍ୟାମ୍ ପ୍ରଭୃତି 5 ସ୍ଥାନରେ ପକ୍ଷୀ ଗଣନା କରାଯାଇଥିବା ବେଳେ ଏହିସବୁ ସ୍ଥାନରେ 2012 ପକ୍ଷୀ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ପଶ୍ଚିମ ଏଲ୍ ଡିଭିଜନରେ ଶୀତକାଳୀନ ଜଳ ପକ୍ଷୀ ଗଣନାରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମୋଟ 151,614 ପକ୍ଷୀ ଆସିଥିବାର ଜଣାପଡ଼ିଛି। ଗତବର୍ଷ ତୁଳନାରେ ପକ୍ଷୀଙ୍କ ସଂଖ୍ୟା 193କୁ ବୃଦ୍ଧି ପାଇଛି। ପକ୍ଷୀମାନଙ୍କ ଭିତରେ କମ୍ ସିଟି ବତକ 44,825 ଥିବାବେଳେ ନର୍ଦ୍ଦନ ପିଣ୍ଟେଲ ପକ୍ଷୀ 18,776 ଥିବାର ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟରେ ଥିବା ବାସହୀନ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଆସନ୍ତା ବୁଧବାର 22 ତାରିଖରୁ ସର୍ଭେ ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ସର୍ଭେ ଚାଲିବ। ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ନଭେମ୍ବର 27 ଓ ଡିସେମ୍ବର 27 ତାରିଖରେ ଜାରି କରିଥିବା ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ କୁହାଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବା ସହିତ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଜଣାଇବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ସୁଣ୍ଡିଗୁଡ଼ା ଗ୍ରାମରେ 20 ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଖବର ମିଳିବା ପରେ କୋରାପୁଟରୁ ଏକ ସ୍ୱତନ୍ତ୍ର ମେଡିକାଲ ଦଳ ଯାଇ ଆକ୍ରାନ୍ତମାନଙ୍କ ଚିକିତ୍ସା କରୁଛନ୍ତି। ଏକ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ଆକ୍ରାନ୍ତଙ୍କୁ ଔଷଧ ଦେବା ସହିତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ସଂଘ ପକ୍ଷରୁ ଗାନ୍ଧି ପଡ଼ିଆଠାରେ ଆଜି 36ତମ ସର୍ବଭାରତୀୟ ଲାଲ୍ମନି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ସୁନ୍ଦରଗଡ଼ର ନବଜୀବନ କ୍ରିକେଟ୍ କ୍ଲବ ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ସଂଘକୁ 8 ୱିକେଟ୍ରେ ପରାସ୍ତ କରି ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ବିଜୟୀ ନବଜୀବନ କ୍ରିକେଟ୍ କ୍ଲବ ଓ ଏନ୍ଏନ୍ଏସ୍ ପ୍ରୟାଗରାଜ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ତଥା ରାଜ୍ୟ ବାହାରୁ 9 କ୍ରିକେଟ୍ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ବର୍ତ୍ତମାନ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଓଡ଼ିଶା ୱାରିୟର୍ସ ଓ ସିଚି ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଚାଲିଛି। ସେହିପରି ପୁରୁଷ ବର୍ଗରେ କଳିଙ୍ଗ ଲାନ୍ସର୍ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଆଉ କିଛି ସମୟ ପରେ ରାତି 8:15 ମ୍ୟାଚ୍ ଖେଳାଯିବ। ପାଣିପାଗ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କଟକ, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା, କୋରାପୁଟ ଆଦି ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ିର ଆଶଙ୍କା ନେଇ ସତର୍କତା ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ଶ୍ରୀ ମୋଦି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆସନ୍ତାକାଲି ନେବେ ଦାୟିତ୍ୱ। ଚଳିତ ବର୍ଷ ଶୀତଋତୁରେ ରାଜ୍ୟର ବିଭିନ୍ନ ଜଳାଶୟ ଓ ପ୍ରାଣୀ ଉଦ୍ୟାନକୁ 200 ପ୍ରଜାତିର 15 ଲକ୍ଷ ପକ୍ଷୀ ଆସିଛନ୍ତି ଏବଂ ସୁବର୍ଣ୍ଣପୁରଠାରେ 36ତମ ସର୍ବଭାରତୀୟ ଲାଲ୍ମନି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ହେଲା ଆରମ୍ଭ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।